ଘରେ ତହି ପବନ ନନ୍ଦନ ସୁବଳୟା ପର୍ବତରେ ଥିଲା ଯେ ରାତ୍ରେଣ ରଜନୀ ପାହିଲା ହନୁ ବିଚାରେ ମନକୁ ସୀତାଙ୍କର ସନ୍ଦେଶ ମୁଁ ଦେବ ରାମଙ୍କୁ ଶ୍ରୀରାମ ସୁମରି ତହୁ ହୋଇଲା ବାହାର କାୟା ବଢ଼ାଇଲା ତହୁ ପବନ କୁମର ସାଗର ଉଛୁଳି କିବା ଲଙ୍ଘିଲା କି କୂଳ ମନେ ମନେ ବିଚାର କରନ୍ତି ସାତ ବୀର ଆଜକି ପଡ଼ିବ ଅବା ପୃଥିର ସାତଳେ ଅନ୍ତରାଳ ହୋଇ ଦିଶେ କିସ ବି କରାଳେ ଏମନ୍ତେ ବିଚାର ଯେ କରନ୍ତି ସାତ ବୀର ସିନ୍ଧୁ ଡେଇଁ ଆସିଲା ଯେ ପବନ କୁମର ବିଶ୍ରାମ କଲା ବୀର ମହେନ୍ଦ୍ର ପର୍ବତର ପାତାଳକୁ ଲାଗି ଗଲା କେଡ଼େ ଗିରିବର ଉପାରିଣ ନିଜ ସ୍ଥାନେ ରଖିଲା ମାରୁତି ପ୍ରବେଶ ହୋଇଲା ଯାଇ ଅଙ୍ଗଦର କତି ତାକୁ କୋଳାଗ୍ରତ କଲା ସୀତାଙ୍କ ବାରତା ପୁଣି ହନୁକୁ ପୁଛିଲା ସଂକ୍ଷେପ କରିଣ ସବୁ କହିଲା ମାରୁତି ଶୁଣିଣ ସନ୍ତୋଷ ହେଲା ଖଡ଼ଗ ବର ନାତି ହନୁମନ୍ତକୁ ଚାହିଁ ବୋଲନ୍ତି ମା ଗୋବର ହନୁ ବୋଲେ ଭାଇ ଶୁଣ ବାଳିର କୁମର ଯେତେ ମୋତେ ବର ଦେବୁ ଶୁଣ ମୋ ବଚନ କିସ୍କିନ୍ଧ୍ୟା କଟକେ ପୁଣି ଅଛି ମଧୁବନ ଫଳମୂଳ ଖାଇଣ ଯେ ସନ୍ତୋଷ ହୋଇଣ ଶ୍ରୀରାମଙ୍କୁ ହରସରେ କରିବା ଦର୍ଶନ କହି ହନୁମନ୍ତ ମୌନ ହୋଇଲା ଦେବୀ ବୋଲି ଅଙ୍ଗଦ ଯେ ସନମତ କଲା ବାହାର ହୋଇଲେ ତହୁ ବେଗେ ଅଷ୍ଟବୀର ସଦାଶିବ ବୋଲେ ଯେ ସଂଶୟ ଦୂର କର ଚଳିଲେ କ ଅଷ୍ଟବୀର ଆନନ୍ଦ ହୋଇଣ କିସ୍କିନ୍ଧ୍ୟା ବନରେ ଯାଇ ମିଳିଲେ ବହନ ତୋଟା ଭଗ୍ନ କଲେ ଫଳିଲା ଫୁଟିଲା ବୃକ୍ଷ ଉପାଡ଼ି ଖାଇଲେ ତୋଟାଳ କୁମାରୀଣ ବାହାର କରିଦେଲେ ଶ୍ରୀରାମଙ୍କ ଛାମୁରେ ଯେ ପ୍ରବେଶ ହୋଇଲେ ଶ୍ରୀରାମ ଲକ୍ଷ୍ମଣ ସୁଗ୍ରୀବ ଯେ ସର୍ବଜନ ବସିଣ ଭାଳେଣି କରୁଛନ୍ତି ମନେ ମନ ଏମନ୍ତ ସମୟେ ହନୁ ଅଙ୍ଗଦ ମିଳିଲେ ଶ୍ରୀରାମଙ୍କ ଛାମୁରେ ଯେ ପ୍ରବେଶ ହୋଇଲେ ଅଙ୍ଗଦାଦି ଅଷ୍ଟବୀର ଓଳଗି ହୋଇଲେ ଦକ୍ଷିଣ ରାମ ଲକ୍ଷ୍ମଣ କଲ୍ୟାଣ ବାଞ୍ଛିଲେ ସୁଗ୍ରୀବଙ୍କ ପାଦେ ନମିଲେ ଯେ ଅଷ୍ଟବୀର ବୋଲେ ସଦାଶିବ ସର୍ବେ ବସିଲେ ସଭାର ଶ୍ରୀରାମ ବୋଲନ୍ତି ତୁମ୍ଭେ ଶୁଣ ହନୁବୀର ଠାବ କରି ଅଇଲ କି ସୀତାକୁ ମୋହର କେତେ ଦୂର ପଥରେ ଅଛଇ ବଇ ଦେହି ମୋତେ ନିକି ଚିନ୍ତା କରୁଥାଇ ପ୍ରିୟ ସହି मो विच्छेद तनु तार होइथि बखिण अनुक्षण चिंतु थिब मोहर बदन तोते कि संदेश देला कह तच्च करी केड़े संपदरे अछि लंका दंड धारी तोह जीवार कि सेवारता पाई नहीं सच करी कह दिन सदा शिव कही।